ମନୋଜ ଦାସଙ୍କର ଏକ କ୍ଷୁଦ୍ର ଗଳ୍ପ ଅଭାବ। ରାଜାଙ୍କର ଭାରି ଆଗ୍ରହ ତରୁଣ କବିଟିକୁ ଆଣି ନିଜ ରାଜସଭାରେ ରଖିବେ। କେବେ କେମିତି ରାଣୀଙ୍କ ସହ କଜିଆ ହୋଇଗଲେ କିମ୍ବା ଶିକାରରୁ ବ୍ୟର୍ଥ ମନୋରଥ ହୋଇ ଫେରିବାକୁ ହେଲେ କିମ୍ବା ନ୍ୟାୟ ନିଶାପ ବିତରଣ କରୁ କରୁ ମୁଣ୍ଡ ଦରଜ ହେଲେ କବିଠୁ ଦୁଇପଦ ତଟକା କବିତା ଶୁଣିଲେ ହାଲୁକା ଲାଗିବ। ଦୈବାତ ଜଣେ ଚାରଣ ମୁହଁରୁ ରାଜା ଟୋକାର କବିତା ଯୋଡ଼ିଏ ଶୁଣିଦେଇଥିଲେ, ପ୍ରୀତ ହୋଇଥିଲେ। ଅତଏବ ବିଧିବଦ୍ଧ ରାଜକବି ହେବାର ପ୍ରସ୍ତାବ ଦେଇ ସେ କବି ପାଖକୁ ଦୂତ ପେଶିଲେ। କବିର ଘର ରାଜ୍ୟ ସୀମାନ୍ତରେ ପାହାଡ଼ ତଳିର ଏକ ନିର୍ଜନ ପଲ୍ଲୀରେ। ବାବୁ ଚାଲ ଚାଲ ଜଲ୍ଦି କର, ରହିବ ନଗରୀରେ, ପିନ୍ଧିବ ପାଟ ଲୁଗା, ଖାଇବ ମିଠେଇ ମଣ୍ଡା, ସିରୋପା ସାଙ୍ଗକୁ ଆଉ ଯାହା ମୁଣ୍ଡାଇବ ତାହା ବୋଝ ହେଲେ ବି ଭାରି ସୁଖକର, ତାହା ହେଲା ସମ୍ମାନ। କିଛି ବୁଝୁଛ? ଦୂତ ଯଥାବିଧି ଗାର୍ଜନ ସୁଲଭ କଣ୍ଠରେ ଏହା କହି ଚଟାପଟ ଉଠି ପଡ଼ିବାକୁ ଅଙ୍ଗୁଳି ଦ୍ୱାରା ନିର୍ଦ୍ଦେଶ ଦେଲେ। ବୁଝିଛି, ଯିବି ନାହିଁ, କବିଙ୍କ ଉତ୍ତର ଥିଲା ଆଶାତୀତ ସଂକ୍ଷିପ୍ତ। ମୋଟେ ବୁଝିନାହୁଁ, ନିଜ ବିସ୍ମୟ କଟାଇ ଦୂତପ୍ରବର ତାଙ୍କ ଭାଷା ମଧୁର କରି କୋମଳ କରି ପ୍ରସ୍ତାବଟିକୁ ଏକାଧିକ ଶୈଳୀରେ ଉପସ୍ଥାପନ କଲେ। ବୁଝୁଛି, ଯିବି ନାହିଁ, କବି ବାପୁଡ଼ାର ଉତ୍ତରରେ ନା ହେଲା ବିଷୟବସ୍ତୁଗତ ପରିବର୍ତ୍ତନ, ନା ହେଲା ଶୈଳୀଗତ ପରିବର୍ତ୍ତନ। କବି ପାଞ୍ଚ ଥର ଏକା ଉତ୍ତର ଦିଅନ୍ତେ ପାଞ୍ଚ ଚାପୁଡ଼ା ଖାଇଲା ଭଳି ମୁହଁ କରି ଦୂତପ୍ରବର ନରକୁ ପ୍ରତ୍ୟାବର୍ତ୍ତନ କରି ରାଜାଙ୍କ ଆଗରେ ମୁଣ୍ଡ ପୋତି ଠିଆ ହେଲେ। ସେ କେତେ କେତେ କୂଟନୈତିକ ପ୍ରସ୍ତାବ ନେଇ ରାଜ୍ୟ ରାଜ୍ୟାନ୍ତର ଯାଇଛନ୍ତି, ଏମିତି କାନ୍ଦୁରା ମୁହଁ ନେଇ କେବେ ଫେରିନଥିଲେ। ଅସ୍ତ୍ରାଗାରରେ ଏମିତିକି ରାଜସଭାରେ ଧାରୁଆ ତରବାରୀର ଅଭାବ ନଥିଲେ ବି ଏ ସୁଧାର ରାଜାଟି ମୁଣ୍ଡକାଟ କାନକାଟ ନାକକାଟ ଭଳି ଅନୁଷ୍ଠାନର ଧାର ଧାରୁ ନଥିଲେ। ସେ ରସିକ ନହେଲେ ବି ଥିଲେ ରସାଳ। କବିର ଏ ଅସ୍ୱାଭାବିକ ଜିଦ୍ର ରହସ୍ୟ ଭେଦ କରିବା ନିମନ୍ତେ ଯଥାବିଧି ଗସ୍ତ ଖର୍ଚ୍ଚ ଦେଇ ସେ ଜଣେ ପ୍ରବୀଣ ଅମାତ୍ୟଙ୍କୁ ପ୍ରେରଣ କଲେ। ପରଦିନ ପ୍ରାୟ 15 ଦିନ ପରେ ଅମାତ୍ୟ ଆସି ଛାମୁରେ ଜଣା କଲେ, ମହାରାଜ ପ୍ରେମ ବିସ୍ତାର କରି କୁହ, ଉତ୍କଟ ପ୍ରେମ ମଣିମା ସବିସ୍ତାରେ କୁହ। ମଣିମା, ଟୋକା ତା ନିଜ ପଲ୍ଲୀର ଏକ ବାଳିକାର ପ୍ରେମରେ ପଡ଼ିଛି, ମାନେ ମୂର୍ଚ୍ଛା ଓ ପତନ ପ୍ରାୟ ଅବସ୍ଥା। ଝିଅଟିର କୌଣସି ଗ୍ରହ ଦଶା ହେତୁ ବର୍ଷକ ଆଗରୁ ବିବାହ ବାରଣ, ଅଥଚ ତାକୁ ମଧ୍ୟ ନ ଦେଖିଲେ ଟୋକା ଆତୁର ହୋଇଯାଏ। ରହସ୍ୟ କେବଳ ଏତିକି ଓ ଏମନ୍ତ, ରାଜା ଟିକିଏ ନୀରବ ରହି କହିଲେ, ଯାଉ ତେବେ ଏକ ବର୍ଷ, କବିତା ତ ଆଉ ବର୍ଷା ନୁହେଁ ଯେ, ନହେଲେ ମରୁଡ଼ି ପଡ଼ିଯିବ। କିନ୍ତୁ ରାଜକୀୟ ମନରେ ଭିନ୍ନ କୌତୂହଳ ହେଲା ତୀବ୍ର। ଯେଉଁ ପ୍ରେମ ପାଇଁ ଅକାତରରେ ରାଜସମ୍ମାନ ଉପେକ୍ଷା କରିପାରେ ସାମାନ୍ୟ ପଲ୍ଲୀବାସୀ କବିଟିଏ, ସେ ପ୍ରେମର କେନ୍ଦ୍ରବସ୍ତୁଟି କେଡ଼େ ଅପୂର୍ବ ହୋଇଥିବ। କବିଟିର କବିତା ଯେଡ଼େ ସୁନ୍ଦର, ତା ପ୍ରେମିକା ଯଦି ସେତିକି ସୁନ୍ଦର ହୋଇଥିବ, ତେବେ ସେ ନିଶ୍ଚୟ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ। ବର୍ଷେ ଗଲା, ଡଗର ଆସି ଖବର ଦେଲା, କବି ସହ ତା ମାନସର ନିର୍ବନ୍ଧ ହୋଇଗଲାଣି। ରାଜା ରଥ ପଠାଇ ଉଭୟଙ୍କୁ ନିମନ୍ତ୍ରଣ କଲେ। ଏଥର ଦୁହେଁ ଆସିଲେ ଅକାତରରେ। ଗାଉଁଲି ଝିଅଟି ଚୁପଚାପ ରାଜାଙ୍କ ସାମ୍ନାରେ ବସିଥାଏ, ରାଜାଙ୍କ ପାଖରେ ବସିଥାଏ କବି। ରାଜା କେମିତି ଛଟପଟ ହେଉଥାନ୍ତି, ନିଜ ଶ୍ରୀଅଙ୍ଗ ଏପଟ ସେପଟ କରି ନିଜ ଦୃଷ୍ଟିକୋଣ ବାରମ୍ବାର ବଦଳାଇ ଝିଅଟିକୁ ଦେଖୁଥାନ୍ତି। ସେ ଯୁଗରେ ରାଜାଙ୍କର ଆଚରଣ ଯେମନ୍ତ ହେଲେ ବି ତାକୁ ଅଭଦ୍ର ବୋଲି କହିବାର ପରମ୍ପରା ନଥିଲା। କବି, କିଛି ଭାବିବ ନାହିଁ, ରାଜା କିଛି ସମୟ ପରେ ନିଜର କାନ ନ ଶୁଣିବା ପରି ମୃଦୁକଣ୍ଠରେ କବି କାନରେ କହିଲେ, ଏ ଝିଅ ତ କାହିଁ ତମ କବିତା ଭଳି ମାନେ ଚିତ୍ତାକର୍ଷକ ନୁହେଁ, ଏହା କହୁଛନ୍ତି ନା ମଣିମା? କଥା କ'ଣ କି, ଗୋଟାଏ କିଛି ଅଭାବ ରହିଯାଇଛି, କବି ମଧ୍ୟ ସମାନ ମୃଦୁକଣ୍ଠରେ କହିଲା। କବି, ଅଭାବ ଶବ୍ଦଟି ମୋର ଭାରି ଅପସନ୍ଦ। ଏହା କହି କବି ଆଉ କିଛି କହିପାରିବା ପୂର୍ବରୁ ରାଜା ଅନ୍ତଃପୁରରୁ ରାଣୀଙ୍କ ପ୍ରବୀଣା ପରିଚାରିକାକୁ ଡକାଇ ତା ସହ ଝିଅଟିକୁ ଭିତରକୁ ପଠାଇ ତାର କେଶ ପରିଚର୍ଯ୍ୟା ଓ ରାଣୀକୀୟ ପ୍ରସାଧନ କରାଇ ଆଣିଲେ, ଯେଟି ପୁଣି ରାଣୀଙ୍କର ଖଣ୍ଡେ ଦୁର୍ମୂଲ୍ୟ ଶାଢ଼ୀ ପିନ୍ଧିକିରି ଆସିଥାଏ। ରାଜା ସଂସ୍କାରିତ କନ୍ୟାଟିକୁ ନିରୀକ୍ଷଣ କଲେ ପୂର୍ବାପେକ୍ଷା ଅଧିକ ସମୟ। ତାପରେ କବିକୁ କହିଲେ, ବିଶେଷ କିଛି ଫରକ ହେଲା ନାହିଁ, ଏହା ନା ମଣିମା? ଅଭାବ, ପୁଣି ଅଭାବ ରହିଲା, ପୁଣି ଅଭାବ। ରାଜା ପାଚ୍ୟାୟ ଅଳଙ୍କାର ମଗାଇ ଝିଅକୁ ପିନ୍ଧାଇଲେ ଓ ତାକୁ ଦେଖିସାରି କହିଲେ, କାଇଁ ଏମିତି ତ କିଛି ମଣିମା, ଅଭାବ ହେଲା, ଚପ୍। ରାଜା ସ୍ନେହରେ କବିକୁ ଚାପୁଡ଼ାଇ ଦେଇ କହିଲେ, ଝିଅ ଚେହେରାରେ କିଛି ଗୋଟାଏ ସୌନ୍ଦର୍ଯ୍ୟ ନଥିଲେ ତମେ ଏମିତି ପାଗଳ ହୁଅନ୍ତ ନାହିଁ, ରୁହ, ବୋଧହୁଏ ଠିକ୍ ପଟ୍ଟଭୂମିରେ ମୁଁ ତାକୁ ଦେଖୁନାହିଁ, ତମ ପଲ୍ଲୀର ପଟ୍ଟଭୂମି ଲୋଡ଼ା। ରାଜା କବି ଓ ଝିଅକୁ ନିଜ ଉଦ୍ୟାନ ଭିତରକୁ ନେଇଗଲେ। ଗଛଲତାକୁ ପଟ୍ଟଭୂମିରେ ରଖି ସେ ତାକୁ ନିରୀକ୍ଷଣ କଲେ, ବେଶ ଭଲ, କିନ୍ତୁ କବି, ତମେ ଏ ଝିଅ ପାଇଁ ପାଗଳ ହେବାର ହେତୁ ତ ଦେଖୁନାହିଁ। ସେ ଚୁପ୍ ଚୁପ୍ କହିଲେ, ମଣିମା, ଗୋଟାଏ ଅଭାବ ରହିଯାଉଛି, ଧେତରେ ଅଭାବ 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 ସବୁ ତ ଦେଲି, ଆଉ ଅଭାବ କ'ଣ? ମଣିମା, କ୍ଷମା କରିବେ, ଅଭାବ ବାହାରେ ନାହିଁ, ଆପଣଙ୍କ ଭିତରେ ଅଛି। ମୋ ଭିତରେ? ହଁ ମଣିମା, ଭାବର ଅଭାବ, ଆପଣଙ୍କ ଠି ମୋ ଆଖି ଅର୍ଥାତ୍ ପ୍ରେମିକର ଆଖି ନାହିଁ। ରାଜା ଚମକି ପଡ଼ିଲେ, କବି କେଡ଼େ କଥାଟାଏ କହିଲା ସତେ, ସେ କଥାରେ ଲୁଚି ରହିଛି ଦେଖିବାର କେଡ଼େ ଗୁଡ଼ ରହସ୍ୟ। ସେ କବିକୁ କୁଣ୍ଢାଇ ପକାଇଲେ।